ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ସୁଭଦ୍ରା ଯୋଜନାରେ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ଆତ୍ମହତ୍ୟା ପ୍ରବଣତାରୁ ଲୋକଙ୍କୁ ଦୂରେଇ ରଖିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଆତ୍ମହତ୍ୟା ନିରାକରଣ ଦିବସ। ଏବଂ ଏକ ପେଡ୍ ମା କି ନାମ ଅଭିଯାନ ଅନ୍ତର୍ଗତ ଆସନ୍ତା 17 ତାରିଖ ଦିନ 75 ଲକ୍ଷ ଚାରା ରୋପଣ କରିବେ ରାଜ୍ୟ ସରକାର। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱର ଲୋକସେବା ଭବନରେ ସୁଭଦ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ନେଇ ତର୍ଜମା ହୋଇଥିଲା। କେଉଁ କାରଣରୁ ଯୋଗ୍ୟ ହିତାଧିକାରୀମାନେ ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି ସେହି ବିଷୟରେ ଆଲୋଚନା ହୋଇଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
ଅନେକ ବନ୍ଧୁ ଯିଏ ସୁଭଦ୍ରା ପାଇନାହାନ୍ତି, କିଏ ଦ୍ୱିତୀୟ କିସ୍ତି ପାଇଛି, ତୃତୀୟ କିସ୍ତି ପାଇନି, ଏଭଳି ଉଦାହରଣ ଅଛି। କିଛି ଲୋକ ବଞ୍ଚିଛନ୍ତି, ତାଙ୍କର ମୃତ ବୋଲି ଦର୍ଶାଯାଇଛି। ତେଣୁ ବିଭିନ୍ନ ଡିପାର୍ଟମେଣ୍ଟକୁ ମଗାଯାଇଛି କି ତଥ୍ୟ ଦିଅନ୍ତୁ, ତଥ୍ୟ ଆଧାରରେ ଯେଉଁମାନେ ଯୋଗ୍ୟ ବାହାରିବେ ସମସ୍ତଙ୍କୁ, ଯିଏ ଦୁଇଟା କିସ୍ତି ପାଇନି ଏକାବେଳକେ ଦୁଇଟା କିସ୍ତି ପାଇବେ, ଗୋଟିଏ କିସ୍ତି ଆଉ ପାଇନି ସେ ପାଇବେ।
ଯୋଜନାରେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଲୋଚନା ହୋଇଛି। ଖାଦ୍ୟ ଯୋଗାଣ, ପରିବହନ ଏବଂ ସ୍ୱାସ୍ଥ୍ୟ ବିଭାଗର ଆବଶ୍ୟକ ତଥ୍ୟ ଆଧାରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଆଜିର ବୈଠକର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍ର ଏକ ବୈଠକ ଅନୁଷ୍ଠିତ ହେବ। ଭୁବନେଶ୍ୱର ଲୋକସେବା ଭବନରେ ହେବାକୁ ଥିବା ବୈଠକରେ ଉଚ୍ଚଶିକ୍ଷା, ପୂର୍ତ୍ତ, ଶିଳ୍ପ ଓ ପଞ୍ଚାୟତିରାଜ ସମେତ ଆଉ କେତୋଟି ବିଭାଗର ପ୍ରସ୍ତାବ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। ଆଶ୍ୱିନ କୃଷ୍ଣ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଆସନ୍ତାକାଲି ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ଗୁପ୍ତନୀତି ଆରମ୍ଭ ହେବ। ମହାପ୍ରଭୁଙ୍କର ଗୁପ୍ତନୀତି ପାଇଁ ଆସନ୍ତାକାଲି ଅପରାହ୍ନ 5ଟାରୁ ରାତି 10ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ଚଳିତ ଆର୍ଥିକ ବର୍ଷର ପ୍ରଥମ ତୀର୍ଥଯାତ୍ରା ଟ୍ରେନ୍ ଭୁବନେଶ୍ୱରରୁ ଅଯୋଧ୍ୟା ବାରଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଭୁବନେଶ୍ୱରର ରେଳ ଷ୍ଟେସନଠାରେ ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଟ୍ରେନ୍ରେ ରାଜ୍ୟର 6ଟି ଜିଲ୍ଲାରୁ ମୋଟ 775 ଜଣ ବରିଷ୍ଠ ନାଗରିକଙ୍କ ସହ 25 ଜଣ ଏକ୍ସକର୍ଟ ଅଧିକାରୀ ମଧ୍ୟ ଯାତ୍ରା କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲା କିରମିରାଠାରେ ୟୁରିଆ ସାର କଳାବଜାରୀ ଅଭିଯୋଗ ହେବା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସମେତ ବ୍ଲକ କୃଷି ଅଧିକାରୀ ଏବଂ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚ ଯାଞ୍ଚ କରିଛନ୍ତି। ରାତ୍ରିକାଳୀନ ଚଢ଼ାଉ କରାଯିବା ଯାଞ୍ଚ ସମୟରେ ବେଆଇନ କାରବାର ହୋଇଥିବା ଜଣାପଡ଼ିବା ପରେ ପୁଲିସ ଏଫ୍ଆଇଆର୍ ହୋଇଥିବା କର୍ତ୍ତୃପକ୍ଷ କହିଛନ୍ତି। ତହସିଲଦାରଙ୍କ ଉପସ୍ଥିତିରେ କିରମିରା ପ୍ୟାକ୍ସ ସମ୍ପାଦକଙ୍କ ବିରୋଧରେ ଏତଲା ଦାୟର ହୋଇଛି। ପୁରୀ ଜିଲ୍ଲାରେ ଖରିଫ୍ ଚାଷ ପାଇଁ କୃଷକମାନଙ୍କୁ 26,728 ମେଟ୍ରିକ୍ ଟନ୍ ବିଭିନ୍ନ କିସମର ସାର ଯୋଗାଇ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଆଭାସୀ ମାଧ୍ୟମରେ କୃଷି ଅଧିକାରୀ ଓ ସମବାୟ ଅଧିକାରୀମାନଙ୍କ ସହ ଗତକାଲି ଆଲୋଚନା କରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି, ଚଳିତ ବର୍ଷ ପୁରୀ ଜିଲ୍ଲା ପାଇଁ 37,644 ମେଟ୍ରିକ୍ ଟନ୍ ସାର ଉପଲବ୍ଧ ହୋଇଥିଲା। ସେଥିମଧ୍ୟରୁ 20,163 ମେଟ୍ରିକ୍ ଟନ୍ ସାର ପୂର୍ବରୁ ବକେୟା ଥିଲା। ଜିଲ୍ଲାର 11ଟି ବ୍ଲକର 41ଟି ପ୍ୟାକ୍ସ ମାଧ୍ୟମରେ ବିଭିନ୍ନ ସାର ବିକ୍ରୟ କେନ୍ଦ୍ରଗୁଡ଼ିକରେ ସାର ବିକ୍ରି ହେଉଛି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଅନ୍ୟପକ୍ଷରେ ଆଉ ଅଧିକା 2,000 ମେଟ୍ରିକ୍ ଟନ୍ ୟୁରିଆ ଯୋଗାଇ ଦେବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁକାନ୍ତ କୁମାର ଦାସ କହିଛନ୍ତି। ଆତ୍ମହତ୍ୟା ପ୍ରବଣତାଠାରୁ ଲୋକଙ୍କୁ ଦୂରେଇ ରଖିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ପାଳନ କରାଯାଉଛି। ପ୍ରତ୍ୟେକ ଆତ୍ମହତ୍ୟା ସାମାଜିକ, ଭାବପ୍ରବଣ ଏବଂ ଅର୍ଥନୈତିକ ପରିଣାମର ପ୍ରଭାବ ଭାବେ ବିବେଚନା କରାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆତ୍ମହତ୍ୟା ଉପରେ ବର୍ଣ୍ଣନା ପରିବର୍ତ୍ତନ କରିବା। ଗତବର୍ଷଠାରୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଏହି ପ୍ରସଙ୍ଗକୁ ଆଧାର କରି ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନ୍ତର୍ଜାତୀୟ ଆତ୍ମହତ୍ୟା ନିବାରଣ ସଂଘ ପକ୍ଷରୁ 3 ବର୍ଷ ପାଇଁ ଅଭିଯାନ ଚାଲିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 2003 ଏହି ଦିବସ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ଆତ୍ମହତ୍ୟା ସମାଧାନର ରାସ୍ତା ନୁହେଁ, ଏହା ଏକ ଦୁର୍ବଳ ମାନସିକତା। ରାଜ୍ୟ ସରକାର ଆତ୍ମହତ୍ୟା ନିବାରଣ ପାଇଁ ଜୀବନ ଜିନ୍ଦାବାଦ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବ୍ୟାପକ ସାମାଜିକ ସଚେତନତା ସୃଷ୍ଟି କରି ଆତ୍ମହତ୍ୟାକୁ ରୋକାଯାଇପାରିବ। ଏକ୍ ପେଡ଼୍ ମା କେ ନାମ ଅଭିଯାନର ଅଂଶସ୍ୱରୂପ ରାଜ୍ୟ ସରକାର ଆସନ୍ତା 17 ଦିନ 75 ଲକ୍ଷ ଚାରା ରୋପଣ କରିବା ନେଇ ଲକ୍ଷ୍ୟ ରଖିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଭାଗ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟ ଏବଂ ଚାରା ଉଦ୍ୟାନକୁ ଅବଗତ କରାଯାଇଛି। କୃଷି ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, ରାଜ୍ୟର ସମସ୍ତ 23 ଲକ୍ଷ ଚାରା ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଚାରା ଯୋଗାଇ ଦିଆଯିବ। ଚାରା ରୋପଣ କାର୍ଯ୍ୟକ୍ରମକୁ ଫଟୋ ଉଠାଇ ମେରି ଲାଇଫ୍ ପୋର୍ଟାଲରେ ଅପ୍ଲୋଡ୍ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡକ୍ଟର ପାଢ଼ୀ କହିଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଲାଙ୍ଗୀର ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ରାଜସ୍ୱ ବିଭାଗର ଏକ ସମୀକ୍ଷା ବୈଠକ କରିଛନ୍ତି। ଗରିବ ଲୋକଙ୍କୁ ଜମି ଜମା ବଣ୍ଟନ, ପାନୀୟ ଜଳ, ଶିକ୍ଷା, ଗମନାଗମନ, ଜଙ୍ଗଲ ଜମି, ଅବକାରୀ ଏବଂ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକର ଶ୍ରୀ ପୂଜାରୀ ସମୀକ୍ଷା କରିଥିଲେ। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚରମ୍ପା ମହାବିଦ୍ୟାଳୟରେ ପୀଡ଼ିତାଙ୍କୁ ନ୍ୟାୟ, କ୍ଷତିପୂରଣ ଓ ଆଇନଗତ ପରାମର୍ଶ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସିଭିଲ୍ ଜଜ୍ ତଥା ଆଇନ ପ୍ରାଧିକରଣର ସଚିବ ପୁଣ୍ୟଶ୍ଳୋକ ରଥଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟକ୍ଷ, ସମାଜସେବକ ଏବଂ ଡାକ୍ତର ଏଥିରେ ଯୋଗଦେଇ ଏସିଡ୍ ଦ୍ୱାରା ଆକ୍ରାନ୍ତ ପୀଡ଼ିତା ମହିଳାଙ୍କୁ କିପରି ଉପଯୁକ୍ତ ନ୍ୟାୟ ମିଳିପାରିବ ଏବଂ ସେମାନଙ୍କର ସାମାଜିକ ଓ ଆର୍ଥିକ ନିରାପତ୍ତା ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ଯୋଗ ଦେଇଥିଲେ। ଗଜପତି ଜିଲ୍ଲା ନୋଡାଲ ସେକ୍ରେଟାରୀ ଡକ୍ଟର ଏନ୍ ତିରୁମାଲା ନାୟକ ଦୁଇଦିନିଆ ଗଜପତି ଜିଲ୍ଲା ଗସ୍ତରେ ଯାଇ ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଛନ୍ତି। ଆର୍ ଉଦୟଗିରି ବ୍ଲକର ଇଣ୍ଡୋର ଷ୍ଟାଡିୟମ୍ ଅନୁଧ୍ୟାନ କରିବା ସହିତ ଅନ୍ତୋଦୟ ଗୃହ ଯୋଜନାରେ ହିତାଧିକାରୀମାନଙ୍କୁ ଗୃହ ପ୍ରବେଶ ପାଇଁ ଆବଶ୍ୟକୀୟ ମଞ୍ଜୁରୀ ଦେଇଛନ୍ତି। ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ଦେଖିବା ସହିତ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ନେଇ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ସହ ଡକ୍ଟର ନାୟକ ଆଲୋଚନା କରିଛନ୍ତି। ଏହାଛଡ଼ା ରାୟଗଡ଼ା ବ୍ଲକର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହ ଆଲୋଚନା କରିବା ସହିତ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଗସ୍ତ କରି ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ପାଣିପାଗ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଓଡ଼ିଶା ଇଭି ପଲିସି ବା ଇ ଯାନ ନୀତି ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଚିଠା ପ୍ରସ୍ତାବ ଜାରି କରାଯାଇଛି। ରାଜ୍ୟରେ ଆଗାମୀ 2036 ସୁଦ୍ଧା ଏହି ନୀତି ଅନୁଯାୟୀ 70% ଏବଂ 2047 ସୁଦ୍ଧା 80% ଇ ଯାନ ଚଳାଚଳ ପାଇଁ ଲକ୍ଷ୍ୟ ରଖାଯାଇଛି। ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ଆସନ୍ତା 1 ବର୍ଷ ମଧ୍ୟରେ ଇ ଯାନ ଆପଣାଇବା ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ନୂତନ ନୀତି ବିଜ୍ଞପ୍ତି ପ୍ରକାଶିତ ହେବାଠାରୁ 2030 ଡିସେମ୍ବର ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ। ସୁଭଦ୍ରା ଯୋଜନାରେ ଯୋଗ୍ୟ ଏବଂ ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ଆତ୍ମହତ୍ୟା ପ୍ରବଣତାରୁ ଲୋକଙ୍କୁ ଦୂରେଇ ରଖିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଆତ୍ମହତ୍ୟା ନିରାକରଣ ଦିବସ ଏବଂ ଏକ୍ ପେଡ଼୍ ମା କେ ନାମ ଅଭିଯାନ ଅନ୍ତର୍ଗତ ଆସନ୍ତା 17 ଦିନ 75 ଲକ୍ଷ ଚାରା ରୋପଣ କରିବେ ରାଜ୍ୟ ସରକାର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।